26-22 ପାଉଲ 2 ବର୍ଷ କାରାଗାରରେ ରହିଲେ। ଜିହୁଦୀମାନେ ସେତେବେଳେ ମଧ୍ୟ ତାଙ୍କୁ ମାରିଦେବାକୁ ଚେଷ୍ଟା କଲେ, କିନ୍ତୁ ଯୀଶୁ ତାଙ୍କୁ ଦେଖାଦେଇ କହିଲେ, ଭୟ କର ନାହିଁ, ତୁମେ ରୋମରେ ମଧ୍ୟ ମୋର ସାକ୍ଷ୍ୟ ହେବ। ପାଉଲ ଆଗ୍ରିପା ସମ୍ମୁଖରେ ଅଣାଗଲେ। ସେ ଜିହୁଦୀମାନଙ୍କ ରାଜା ଥିଲେ, କିନ୍ତୁ ସେ ଭୟ କରିନଥିଲେ। ପାଉଲ ସାହସର ସହିତ ରାଜା ଓ ରାଣୀଙ୍କ ସମ୍ମୁଖରେ ଯୀଶୁଙ୍କୁ କେମିତି ଜାଣିଲେ ସେ ବିଷୟ ସାକ୍ଷ୍ୟ ଦେଲେ। ପାଉଲଙ୍କ ସାକ୍ଷ୍ୟ ଶୁଣି ରାଜା ବିଶ୍ୱାସ ଦ୍ୱାରା ନିକଟରେ ପହଞ୍ଚିଲେ। ପାଉଲ କିଛି ଭୁଲ କରିନାହାନ୍ତି ବୋଲି ସେ ଜାଣିଲେ, କିନ୍ତୁ ତାଙ୍କୁ ମୁକ୍ତ କରିବାର ଅଧିକାର ତାଙ୍କର ନଥିଲା। ସେ ପାଉଲଙ୍କୁ ରୋମର ସମ୍ରାଟଙ୍କ ନିକଟରେ ଉପସ୍ଥିତ ହୋଇ ବିନତି କରିବାକୁ କହିଲେ, ଯେ କି ସମସ୍ତ ଶାସନକର୍ତ୍ତାଙ୍କ ଠାରୁ ମହାନ ଥିଲେ।